ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଲିକ ଖବର ପଢ଼ୁଛନ୍ ସମ୍ପା ରାୟ। ପଞ୍ଚାୟତରାଜ ମନ୍ତ୍ରଣାଳୟ ତରଫୁ 2022-23 ବର୍ଷର ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଆଇବା 11 ତାରିଖ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ହେବାରକେ ଥିବାର ଜାତୀୟ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇ ପଞ୍ଚାୟତ ସମ୍ମାନ ଦେବେ। ଏଥିଲାଗି 45 ଜଣଙ୍କୁ ଭିନ୍ ଭିନ୍ ବର୍ଗଥି ସଫଳତାର ଲାଗି ସମ୍ମାନିତ କରାଯିବା। ସେ ଭିତରେ ଓଡ଼ିଶାକେ ଭିନ୍ ଭିନ୍ ଶ୍ରେଣୀଟି 7 ପୁରସ୍କାର ଦିଆଯିବା। ଇଥି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁରକେ ଶ୍ରେଷ୍ଠ ପଞ୍ଚାୟତ ଆର୍ କୋରାପୁଟ ଜିଲ୍ଲାକେ 2 ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦିଆଯିବା। ହେନ୍ତା ସୁନ୍ଦରଗଡ଼ ଜିଲ୍ଲାର ବଣେଇଗଡ଼ ବ୍ଲକର କେନ୍ଦ୍ରିକେଲା ପଞ୍ଚାୟତକେ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗଥି 2 ପୁରସ୍କାର, ରାଜ୍ୟ ଗ୍ରାମୀଣ ବିକାଶ ଆଉ ପଞ୍ଚାୟତରାଜ ସଂସ୍ଥାନକେ କ୍ଷମତା ନିର୍ମାଣ ସଂସ୍ଥାନ ପୁରସ୍କାରଥି 2 ପୁରସ୍କାର, ଗଞ୍ଜାମ ଜିଲ୍ଲା କେଲୁଆପଲ୍ଲୀ ପଞ୍ଚାୟତକେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଶ୍ରେଣୀଥି ସୁସ୍ଥ ପଞ୍ଚାୟତ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକର କାଶିରାକେ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ଦେବାର ଲାଗି ବଛାଯାଇଛି। ନବରଙ୍ଗପୁର ଜିଲ୍ଲାର ସଂସ୍କୃତି ଆର୍ ଜନଜାତି ଜୀବନଧାରା ଓଡ଼ିଶାର ସାଂସ୍କୃତି ଚିତ୍ରପଟକେ ଗରିମାମୟ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ନବରଙ୍ଗପୁରର ହିଲି ମଣ୍ଡେଇ ପଡ଼ିଆନ ଗଲା 3 ଧରିକରି ଚାଲିଥିବାର ମଣ୍ଡେଇ ମହୋତ୍ସବ 2024 ଉଦ୍ଯାପନୀ ସମାରୋହଟି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ଯେ ମଣ୍ଡେଇ ମହୋତ୍ସବ ଲାଗି ନବରଙ୍ଗପୁର ଜିଲ୍ଲା ରାଜ୍ୟ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାର ବିକାଶ ଲାଗି 460 କୋଟି ନୁ ଅତକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଉଦ୍ଯାପନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗ ଦେଇଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକେ ଭକ୍ତମାନେ ଗଲା 3 ଭିତରେ 113 କୋଟି ଦାନ କରିଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି କହିଛନ୍। 2021 2024 ଭିତରେ ହୁଣ୍ଡି ଆର୍ ଭିନ୍ ଭିନ୍ ସୂତ୍ରନୁ ଶ୍ରୀଜଗନ୍ନାଥ ମନ୍ଦିରକେ 113,02,55,899 ଟଙ୍କା ମିଳିଥିବାର ଶ୍ରୀ ହରିଚନ୍ଦନ କହିଛନ୍। ଆଇବା ମାସର 2 ଦିନ 38 ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଆର୍ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ପୁଣ୍ୟତିଥି ପାଳନ କରାଯିବା। ଏଥିର୍ଲାଗି ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ସଭାପତି ଆର୍ ସାଂସଦ ଭର୍ତ୍ତୃହରି ମହତାବଙ୍କର ସଭାପତିତ୍ୱନ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ଭବନଠାରେ ଗୋଟିଏ ତୟାରୀ ବୈଠକ କରାଯାଇଥିଲା। ମହୋତ୍ସବ ଲାଗି ଗୋଟିଏ ଅଭ୍ୟର୍ଥନା ସମିତି ଗଠନ କରାଯାଇଛି। ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆଇବା 24 ସମ୍ବଲପୁରର ଝାଡ଼ୁଆପଡ଼ା ଆରଣ୍ୟକ ରଙ୍ଗମଞ୍ଚନ ମୂଲ ହେବା। ଏ ବଛର 15 ନାଟକକେ ପ୍ରତିଯୋଗିତାଥି ମଞ୍ଚସ୍ଥ କରବା ଲାଗି ମନୋନୟନ କମିଟି ତରଫୁ ବଛାଯାଇଛି। 5 ତକ ଚାଲବାର୍କେ ଥିବାର ଏ ପ୍ରତିଯୋଗିତା ଦିନକ 3 ନାଟକ ପ୍ରଦର୍ଶନ କରାଯିବା। ଏ ପ୍ରତିଯୋଗିତାଥି ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଜିଲ୍ଲାର ନାଟ୍ୟ ଦଲମାନେ ନାଟକ ପ୍ରଦର୍ଶନ କରବେ। ଆଇବା 29 ଦିନ ଏହି ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯିବ। ସମ୍ବଲପୁରର ଜିଲ୍ଲା ଧମା ରେଞ୍ଜର ଗଡ଼ଲୁଇ ସିଂ ପଞ୍ଚାୟତ ମାହାକୁଡ଼ପାଲିଠାନେ ଗୋଟିଏ ଦନ୍ତା ହାତୀକେ ଖେଦବାର୍ ଲାଗି ଯାଇଥିବାର ବେଳେ ଜଣେ ଲୋକର ଜୀବନ ଯାଇଛି। ଘଟଣା ଜାଗାକେ ଜଙ୍ଗଲ ବିଭାଗ କର୍ମଚାରୀ ଆର୍ ଜୁଜୁମୁରା ପୁଲିସ୍ ପହଞ୍ଚିକରି ମଲାଦେହି ଉଦ୍ଧାର କରିଥିଲେ। ବୌଦ୍ଧ ଜିଲ୍ଲା ବିଜେପି ତରଫୁ ମାଉସୀ ମା ମନ୍ଦିର ପରିସରନ ଗୋଟିଏ କଳାକାର ସମାବେଶ ହୋଇଯାଇଛି। ଏ ଅବସରରେ ଜିଲ୍ଲା ଷ୍ଟାଡିୟମଠାରେ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିକରି ସଭା ଜାଗାକେ ପହଞ୍ଚିଥିଲା। ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କର ଅଧ୍ୟକ୍ଷତା ହୋଇଥିବାର ଏହି କାର୍ଯ୍ୟକ୍ରମଟି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇକରି କଳାକାରମାନଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ସରକାରଙ୍କ ନଜରକେ ଆନବାର ପ୍ରତିଶ୍ରୁତି ଦେଇଥିଲେ। ବୌଦ୍ଧ ଜିଲ୍ଲାର ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରବାର ଲାଗି ଗୋଟିଏ ଗଣଦୌଡ଼ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏତାର ଶୁଭାରମ୍ଭ କରିଥିଲେ। ବୌଦ୍ଧ ବିଧାୟକ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, କଳାହାଣ୍ଡି ଜିଲ୍ଲା ଯୁବ ରେଡ୍କ୍ରସ ସଂଯୋଜକ ଶାନ୍ତନୁ ପରିଡ଼ା ଯୋଗ ଦେଇକରି ନିଶା ଖାଇବାରଟା ସମସ୍ତେ ଗୋଟିଏ ରୋଗ ବାଗିର ମାଡ଼ି ଚାଲିଥିବାରୁ ଏତାର ଉପରେ ରୋକ ଲଗାବାର ଲାଗି ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବାର 39 ଜାତୀୟ ଜୁନିୟର ଆଥ୍ଲେଟିକ୍ସ ଗଲାକାଲି ଓଡ଼ିଶାକେ ପହିଲା ସ୍ୱର୍ଣ୍ଣପଦକ ମିଳିଛି। 20 କମ୍ ବୟସର 100 ଦୌଡ଼ ପ୍ରତିଯୋଗିତାଟି ଦଣ୍ଡପତି ଜୟରାମ ଏ ସ୍ୱର୍ଣ୍ଣପଦକ ପାଇଛନ୍। ଏ ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରସ ତାଙ୍କୁ ଶୁଭେଚ୍ଛା ଜଣାଇକରି ଶ୍ରୀ ଜୟରାମଙ୍କର ବିଜୟ ଯୁବ କ୍ରୀଡ଼ାବିତ୍ମାନଙ୍କୁ ତହକାବା ବୋଲି କହିଛନ୍। ଏଚ୍ନିର ଆଞ୍ଚଲିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।